आकाशवाणी संबलपुर
आंचलिक खबर पढ़ुचन आशुतोष पड़ग्राहे जोहर। पहला मुख्य खबर, विकसित भारत निश्चित रोजगार आजीविका मिशन ग्रामीण भिबीजी राम जी बिल 2025 के अनुमोदन कले राष्ट्रपति। सीमा सुरक्षा बल बीएसएफ टी कनेस्टेबल नियुक्ति लगी 50% के बढ़ला आघर अग्निवीर मानकर कोटा। उपमुख्यमंत्री कनक बर्धन सिंहदेव झारसुगुड़ा जिला ओपीजीसी संप्रसारण बाबद कले समीक्षा। और राज्य जारी रही शीत एवं 7 दिन तक न बदले रातिर तापमात्रा, पाणीपाग विज्ञान केन्द्र सूचना। एथर पूरा खबर, राष्ट्रपति द्रौपदी मुर्मू विकसित भारत निश्चित रोजगार आजीविका मिशन ग्रामीण भिबीजी राम जी बिल 2025 के अनुमोदन करछन। ए बाबदे गेजेट विज्ञप्ति बाहरी। ए आईन ग्रामीण निजुक्ति नीति थी गोटे बड़ परिवर्तन आनवा। ए आईन फ्री ग्रामीण परिवार लगे आर्थिक बचरे मजूरी निजुक्तिर वैधानिक ग्यारंटी के 125 दिन तक बढ़ई। इतार जरिए गोटे समृद्ध सक्षम आत्मनिर्भरशील ग्रामीण भारतर निहि बरकस हो पार्बा। आघन संसद भिबीजी राम जी बिल 2025 पारित होता। महात्मा गांधी जातीय ग्रामीण नियुक्ति ग्यारंटी आईन 2005 के बदला जाकर ई आईन अना जा 2047 तक विकसित भारतर सपन पूरा करबार सहित ग्रामीण जीविका के बरकस करबार लगी गोटे आधुनिक वैधानिक ढांचा दबा। सीमा सुरक्षा बल बीएसएफ थी कनेस्टेबल नियुक्ति लगी आघर अग्निवीर मानकर कोटा के 50% बढ़ा जाए। आघन एटा 10% थिला। स्वराष्ट्र मंत्रणालय तरफ बाहर विज्ञप्ति अनुसार पहला बैच अग्निवीर लगी सर्वोच्च वयस सीमा 5 बछर आउ तार पछर अग्निवीर मानकर लगी 3 बछर कोहल करा जाए। आघर अग्निवीर मानकर लगी शारीरिक मानदंड आउ दक्षता परीक्षा नाई करा जाए बोली विज्ञप्ति कहुआई। सीमा सुरक्षा बाहिनी अणगेजेटेड साधारण ड्यूटी क्याडर नियुक्ति नियम 2015 थी इथिलागि जरूरी संशोधन करा जाइछे। भारत रेलवे तरफ यात्री भड़ा बढ़ावार के निष्पत्ति निया जाइछे। बढ़ीथिबा भड़ा एबा 26 तारीख नु लागू होबा। साधारण श्रेणी थी 215 किलोमीटर तक यात्रा लगे भड़ा ती कैंसी परिवर्तन नै करा जाए। इतार उतरु किलोमीटर पिछा भड़ा 1 पैसा बढ़वा। मेल आउ द्रुतगामी ट्रेन रो नॉन एसी आउ एसी श्रेणी लगे भड़ा किलोमीटर पिछा 2 पैसा बढ़ीचे। नॉन एसी श्रेणी थी 500 किलोमीटर तक यात्रा लगे यात्री मानक 10 टका अधिका दबार के पड़वा बोली रेलवे तरफ कहुआई। ये भड़ा बढ़ीथिबार नु पाखापाखि 600 कोटी टका राजस्व आदाय होबा बोली आस करा जाइछे। रेल मंत्रणालय कहिछे गला दशंधि भितरे देश रेल जोगाजोग आउ कार्य परिसर खूबटे बढ़ीचे। यात्री मानकर सुगम यात्रा लागि रेलवे तरफ भिन्न भिन्न सुरक्षामूलक पदक्षेप निया जाउछे। रेल थी माल परिवहन क्षेत्र थी भारत पृथ्वीर 2 नंबर राष्ट्र मान्यता पाइछे। मानव सम्बल आउ अलगा खर्चा के नजर थी रखिकरी ई यात्री भड़ा बढ़ा जाइछे बोली मंत्रणालय तरफ कहुआई। ଚାଷ ଆଉ ଚାଷୀମାନଙ୍କର କଲ୍ୟାଣ ଲାଗି ନକଲି ସାର ଆଉ କୀଟନାଶକ ବ୍ୟବହାର ବନ୍ଦ କରିବା ଲାଗି ସଂସଦର ଆୟବା ଅଧିବେଶନଟି କେନ୍ଦ୍ର ସରକାର ବିଧେୟକ ଆଗତ କରିବେ ବୋଲି କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍। ଶ୍ରୀ ଚୌହାନ କହିଛନ୍ ଏ ବାବଦେ କଡ଼ା ଆଇନ ଲାଗୁ କରାଯିବା ଆଉ ଅସାଧୁ ବେପାରୀମାନଙ୍କର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା। ନୂଆଦିଲ୍ଲୀନ ଚୌଧୁରୀ ଚରଣ ସିଂ କିଷାନ ସମ୍ମାନ ଉତ୍ସବଟି ଉଦ୍ବୋଧନ ଦେଇକରି ସେ କହିଛନ୍ ଚାଷ କ୍ଷେତ୍ରରେ ହେଉଥିବା ଭିନ୍ନ ଭିନ୍ନ ନକଲି କାରବାର ଲାଗି ସରକାର ସଚେତନ ଅଛନ୍ ଆଉ କଡ଼ା ପଦକ୍ଷେପ ନେବା ଲାଗି ବି ପ୍ରସ୍ତୁତ ହେଉଛନ୍। ନକଲି ସାର କୀଟନାଶକ ଆଉ ଫସଲଟି ବ୍ୟବହାର ହେଉଥିବା ଅଲଗା କେତେଟା ଦରବର ବିକ୍ରି ଆଉ ବ୍ୟବହାରକୁ ନେଇକରି ମନ୍ତ୍ରୀ ଶ୍ରୀ ଚୌହାନ ଚିନ୍ତା ପ୍ରକଟ କରିଛନ୍। ଏହାଦେ ଶେଷ ହୋଇଥିବା ଶୀତକାଳୀନ ଅଧିବେଶନଟି ବିକଶିତ ଭାରତ ଜି ରାମ ଜି ବିଲ୍ 100 ଦିନ ବଦଲେ 125 ଦିନ କର୍ମନିଯୁକ୍ତି ଗ୍ୟାରେଣ୍ଟି ଦେଉଥିବା ଶ୍ରୀ ଚୌହାନ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର 9 ନମ୍ବର ସଂସ୍କରଣ ଏବେ ଜାନୁଆରୀ ମାସେ ହେବା। ଇତାର ଜରିଏ ଛାତ୍ରଛାତ୍ରୀମାନେ ପରୀକ୍ଷା ଆଘନ ତାଙ୍କର ମାନସିକ ଚାପ ଡର ବାବଦେ ପ୍ରଧାନମନ୍ତ୍ରୀଙ୍କର ସାଙ୍ଗେ ସିଧାସଳଖ ବିଚାର ବିନିମୟ କରିବେ। ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଲାଗି ଡିସେମ୍ବର 1 ଏବଂ ଜାନୁଆରୀ 11 ତାରିଖ ତକ ମାଇ ଗଭ୍ ପୋର୍ଟାଲ୍ଟି ଅନ୍ଲାଇନ୍ ଏମ୍ସିକ୍ୟୁ ଆଧାରିତ ପ୍ରତିଯୋଗିତାର ଆୟୋଜନ କରାଯାଉଛି। ଏଥି 6 ରୁ 12 ଶ୍ରେଣୀ ତକ ଛାତ୍ରଛାତ୍ରୀ ଶିକ୍ଷକ ଓ ଅଭିଭାବକମାନେ ଭାଗ ନେଇପାରିବେ। ଭୁବନେଶ୍ୱର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଜନ ଅଭିଯୋଗ ଶୁଣାଣି ଆବାକାଲ ବନ୍ଦ ରହିବା। ଅଲଗା ଜରୁରୀ କାମ ଥିବାରୁ ଶିବିରକେ ବନ୍ଦ ରଖାଯାଇଛି। ଏବା ଶୁଣାଣି ତାରିଖ ଖୁବ୍ ଜଲ୍ଦି ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ଦିନିକିଆ ଝାରସୁଗୁଡ଼ା ଜିଲ୍ଲା ଗସ୍ତି ଆସିକରି ଓଡ଼ିଶା ବିଦ୍ୟୁତ୍ ଉତ୍ପାଦନ ନିଗମ ଲିମିଟେଡ୍ ଓବିଜିସିର ସମ୍ପ୍ରସାରଣ ସହିତ ଖାର ପରିଚାଳନା ବାବଦେ ବିସ୍ତୃତ ସମୀକ୍ଷା କରିଛନ୍। ଇତାର ସହିତ ଓଡ଼ିଶା କୋଇଲା ଆଉ ପାୱାର ଲିମିଟେଡ୍ ଓପିସିଏଲ୍ କୋଇଲା ପରିବହନ ବ୍ୟବସ୍ଥାର ଭିଲ୍ ସମୀକ୍ଷା କରିଛନ୍। ଏ ଅବସରରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଆର୍ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଭିଲ୍ ଉପସ୍ଥିତ ଥିଲେ। ମାନସିକ ଚାପକେ କମାବାର ଆଉ ଅନ୍ତର୍ନିହିତ ଶାନ୍ତି ଲାଗି ଧ୍ୟାନର ଉପକାରିତା ବାବଦେ ଲୋକକୁ ସଚେତନ କରିବାର ଲକ୍ଷ୍ୟଥି ଆଜି ବିଶ୍ୱ ଧ୍ୟାନ ଦିବସ ପାଳନ କରାଯାଉଛି। ଜାତିସଂଘ ସାଧାରଣ ସଭା ପରିଷଦଟି ଡିସେମ୍ବର 21 ତାରିଖ ଏହି ଦିବସ ପାଳନ ଲାଗି ନିଷ୍ପତ୍ତି ନିଆଯାଇଥିଲା। ଗଲା ବଛର ପହିଲା ଥର ଲାଗି ଏହି ଦିବସ ପାଳିତ ହୋଇଥିଲା। ଆଭ୍ୟନ୍ତରୀଣ ଶାନ୍ତି, ବିଶ୍ୱ ସମନ୍ୱୟ ଆଉ ପୃଥିବୀ ସୁସ୍ଥ ରଖିବା ଲାଗି ନିଜର ଚେଷ୍ଟା ଏ ବଛର ଏ ଦିବସର ବାର୍ତ୍ତା ରହିଛି। ମନର ଭିନ୍ନଭିନ୍ନ ଅବସ୍ଥା ଭିତରେ ସମାନତା ରଖବାରଟା ଧ୍ୟାନର ପ୍ରକୃତ ଉଦ୍ଦେଶ୍ୟ। ଏ ପ୍ରାଚୀନ ଭାରତୀୟ ଅଭ୍ୟାସ ମାନସିକ ଆଉ ଶାରୀରିକ ଅଭ୍ୟାସକେ ତହକାବାର ସହିତ ଚାପକେ କମ୍ କରବା ଲାଗି ଆଭ୍ୟନ୍ତରୀଣ ଶାନ୍ତି ଲାଗି ବାଟ ଖୋଲ୍ସି। ଏ ଅବସରରେ ଭିନ୍ନଭିନ୍ନ ସଂଗଠନ ତରଫ ଖାସ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ବ୍ରଜରାଜନଗର ଓପିଏମ୍ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରନ ହୋଇଥିବା ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ 2025 ଯୋଗ ଦେଇଛନ୍। ଏ ଅବସରରେ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ବି ଉପସ୍ଥିତ ଥିଲେ। ଦୁଇଜଣ ମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କ ତରଫରୁ ପ୍ରଦର୍ଶିତ ଭିନ୍ନ ଭିନ୍ନ ବୈଜ୍ଞାନିକ ମଡେଲ ଆଉ ନୂଆ ଚିନ୍ତାଧାରାକେ ବୁଲି ଦେଖିକରି ସେମାନଙ୍କର ପ୍ରତିଭାର ପ୍ରଶଂସା କରିଛନ୍। ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ବୌଦ୍ଧ ଜିଲ୍ଲା ସଂଗଠନ ତରଫ ଜିଲ୍ଲାସ୍ତରୀୟ ଶିଶୁ ମେଳା ହୋଇଯାଇଛି। ଉତ୍ସବଟି ଜିଲ୍ଲାର ଭିନ୍ନଭିନ୍ନ ଉଚ୍ଚ ବିଦ୍ୟାଳୟର 100 ଅଧିକା ପ୍ରତିଯୋଗୀ ଭାଗ ନେଇଥିଲେ। ପ୍ରତିଯୋଗିତାଟି ଶ୍ରେଷ୍ଠ ଝନେ ଲେଖା ପ୍ରତିଯୋଗୀଙ୍କୁ କଟକଠାରେ ହେବାରକେ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାଟି ଭାଗ ନେବା ଲାଗି ବଛାଯାଇଥିଲା। ନୂଆପଡ଼ା ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗର ଗୋଟିଏ ସମୀକ୍ଷା ବୈଠକ ଆଜି ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତାଟି ହୋଇଯାଇଛି। ଏ ଅବସରରେ ଜିଲ୍ଲାପାଳ ଜିଲ୍ଲାର ସଫଲ ପ୍ରାଣୀ ସମ୍ପଦ ଚାଷୀମାନଙ୍କୁ ସମ୍ମାନିତ କରିଥିଲେ। ଏନ୍ତା କାର୍ଯ୍ୟକ୍ରମ ଫି ମାସ କରିକରି ଜିଲ୍ଲାନ ଅଧିକା କୃଷି ଉଦ୍ୟୋଗୀ ସୃଷ୍ଟି କରିବା ଲାଗି ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଛନ୍। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଙ୍କୁଲେଇ ପଞ୍ଚାୟତ ବୁଲୁରା ଗାଁ ଜିଲ୍ଲା କୃଷି ବିଭାଗ ଆଉ ଶ୍ରୀଅନ୍ନ ଅଭିଯାନ ସହଯୋଗଟି ମଡ଼ିଆ କ୍ଷେତ୍ର ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ଗୋଟିଏ ସଚେତନତା ସଭା ଭିଲ୍ କରାଯାଇଥିଲା। ଶ୍ରୀଅନ୍ନ ଅଭିଯାନଟି ଭିନ୍ନଭିନ୍ନ ସରକାରୀ ସାହାଯ୍ୟ ସହିତ ପାରମ୍ପରିକ ଆଉ ଜୈବିକ ଚାଷ ଜରିଏ ଚାଷ କରିକରି ପୁଷ୍ଟିକର ଖାଇବାର ଦର ବିକିକରି ଲାଭବାନ ହେବାରକେ ଅତିଥିମାନେ ପରାମର୍ଶ ଦେଇଛନ୍। ମହାନଦୀ ବନ୍ୟପାଣି ନୟାଗଡ଼ ଡିଭିଜନର ବୌଦ୍ଧ ଜିଲ୍ଲା କୁସଙ୍ଗ ରେଞ୍ଜର ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟନ 2025 ବଛର ଲାଗି ବାଘ ଗନ୍ତି ମୂଲ ହୋଇଛି। ଫି ବଛର ବାଘେର ଇ ବଛର ରେଞ୍ଜ ଅଧୀନ ଥିବା କୁସଙ୍ଗ, କୁମାରୀ, ଅତଲସରା, ଶୀତଲପାନି, ସୁନାଖଣିଆ, ମାରଡ଼ା, ପଦ୍ମତଲା, ଶ୍ରୀପାଜୁ, ହିଞ୍ଜଳ, ନନ୍ଦାଗାଡ଼ୁ ଆଉ ନୂଆପଡ଼ା ବାଘେର ଇଲାକାନ ବାଘ ଗନ୍ତି କରାଯାଉଛି। ଫି ବିଟ୍ ପିଛା 3 ଲେଖା 11 ବିଟ୍ଥି 33 ଜଣ ବନ କର୍ମଚାରୀ ଗନ୍ତି କାମତି ଲାଗିଛନ୍। ପହେଲା 3 ମାଂସାସୀ ଆଉ ବାକି 3 ତୃଣଭୋଜୀ ପ୍ରାଣୀମାନଙ୍କର ଗନ୍ତି କରାଯିବ ବୋଲି ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍। ରାଜ୍ୟ ଶୀତଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏବେ 24 ଭିତରେ ଘନା କୁହୁଡ଼ି ହେବାକୁ ନେଇକରି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଆଉ କନ୍ଧମାଳ ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଏବେ 7 ତକ ସବୁନୁ କମ୍ ତାପମାତ୍ରାଟି କେନ୍ସି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାଇଁନ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ କୁହାଯାଇଛି। ଏ ବାବଦ ଏତକା ସୂଚନା ଦେଇକରି ପାଣିପାଗ କେନ୍ଦ୍ର ବୈଜ୍ଞାନିକ ସଞ୍ଜୀବ ଦ୍ୱିବେଦୀ ଆକାଶବାଣୀକେ କହିଛନ୍।
हमारा ड्राई वेदर रहा है, मिनिमम तापमान गया है 7 सेल्सियस फुलवानी का, और जो हिल स्टेशन है वहाँ पे 5.6 सेल्सियस गया जियो डिग्री में। 7 जगह पे फोग दर्ज की गई है, जिसमें से एक जगह पर वेरी डेंस फोग राउरकेला में 25 मीटर की दर्ज की गई है, और 2 जगह पर डेंस फोग आई है फुलवानी में 150 मीटर। 3 में भुवनेश्वर की बात करें तापमान नीचे गिरेगा थोड़ा, लेकिन जो बदलाव रहेगा प्लस माइनस 2 सेल्सियस के अंदर ही रहने वाला है।
राज्य बहुलिया कुहड़ी आशंका थिवा 6 जिला संबलपुर, झारसुगुड़ा, कलाहांडी, कंधमाल, सुंदरगढ़ और कोरापुट जिलार आंचलिक परिवहन अधिकारी मानक राज्य परिवहन विभाग तरफ मार्गदर्शिका जारी कराई। खासकर इसब जिलार विभाग अधिकारी मानक खास पदक्षेप नवा लगे परामर्श दीजिए। कुहड़ी बेलके गाड़ी चलावारके नहीं गोटे खास नियम पालन करवारके विभाग तरफ जनसाधारण के मार्गदर्शिका जरिए जनि दीजिए। शेष मुखिया खबर फेर खाए। ବିକଶିତ ଭାରତ ନିଶ୍ଚିତ ରୋଜଗାର ଆଜୀବିକା ମିଶନ ଗ୍ରାମୀଣ ଭିଭିଜିରାମ ଜି ବିଲ୍ 2025 କେ ଅନୁମୋଦନ କଲେ ରାଷ୍ଟ୍ରପତି। ସୀମା ସୁରକ୍ଷା ବଲ ବିଏସ୍ଏଫ୍ କନେଷ୍ଟବଲ ନିଯୁକ୍ତି ଲାଗି 50% କେ ବଢ଼ିଲା ଆଘର ଅଗ୍ନିବୀରମାନଙ୍କର କୋଟା। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଝାରସୁଗୁଡ଼ା ଜିଲ୍ଲାନୁ ଓପିଜିସିର ସମ୍ପ୍ରସାରଣ ବାବଦେ କଲେ ସମୀକ୍ଷା। ଆଉ ରାଜ୍ୟ ଜାରି ରହିଛି ଶୀତ, ଏବେ 7 ତକ ନାଇଁ ବଦଳେ ରାତିର ତାପମାତ୍ରା। ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।